ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କ ସ୍ୱାଗତ। ଶ୍ରାବଣର ଦ୍ୱିତୀୟ ସୋମବାରରେ ଅଘଟଣ, ଦେଓଘର ବାଲାନଗରରେ ଦଳାଚକଟାରେ 11 ଜଣଙ୍କ ମୃତ୍ୟୁ, ଅନେକ ଶ୍ରଦ୍ଧାଳୁ ଆହତ, ଅତ୍ୟଧିକ ଭିଡ଼ ଯୋଗୁଁ ଅଘଟଣ। ସ୍ୱଚ୍ଛ ଭାରତ ମିଶନ ସର୍ଭେ ରିପୋର୍ଟ ପ୍ରକାଶ, ସର୍ଭେ ରିପୋର୍ଟରେ ଭୁବନେଶ୍ୱର ପଛରେ, ଖୁବ୍ ଶୀଘ୍ର ସୁଧୁରିବ ରାଜଧାନୀର ପରିମଳ ବ୍ୟବସ୍ଥା। ରାଜ୍ୟ ଗାଁ ସାଥୀ ସଂଘର ସୂଚନା, ଆଜିଠାରୁ ରାଜ୍ୟବ୍ୟାପୀ ପ୍ରତିବାଦକୁ ଜୋରଦାର କରିବ ସଂଘ, ପଞ୍ଚାୟତରାଜ ବିଭାଗ ମନ୍ତ୍ରୀଙ୍କୁ ଘେରାଉ କରିବ ସଂଘ, ସୂଚନା ଦେଲେ ସଂଘର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ। ସାରଥୀଙ୍କୁ ନେଇ ବିବାଦ ମାମଲା, ସିବିଆଇର ତଦନ୍ତ ଦାବିରେ ଆସନ୍ତାକାଲି ବିଜେପିର ଧାରଣା, ରାଜ୍ୟର ସବୁ ଥାନା ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ ଧାରଣା, ସତୀଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି। ଫେଡେରେସନ କପ୍, ନ୍ୟାସନାଲ ଜୁନିୟର ଆଥଲେଟିକ୍ ଚାମ୍ପିୟନସିପ୍ 200 ମିଟରରେ ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ ପଦକ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।